ସଭା ଡାକିବାର କାରଣ ହଉଛି ଏଥର ଗଣେଶ ପୂଜାରେ 3 ଲକ୍ଷ ଟଙ୍କାର ମେଢ, 5 ଲକ୍ଷ ଟଙ୍କାର ମୂର୍ତ୍ତି, 10 ଲକ୍ଷ ଟଙ୍କାର ଡେକୋରେସନ, 8 ଲକ୍ଷ ଟଙ୍କାରେ ସାତରାତି ମେଲୁଡ଼ି, ବିଶେଷ ଆକର୍ଷଣ କସିମା ପଣ୍ଡା, କୁଲଦୀପ ପଟ୍ଟନାୟକ, ଛୁଟୁ ଛୁରି ଆସିବେ, ଆଉ 6 ଲକ୍ଷ ଟଙ୍କାର ଡିଜେ ହବ। ଏଥର ଗଣେଶ ପୂଜାରେ ଏସବୁ ହବ।
ପୂଜାଡ଼ିଏ ହବ ସୁବର୍ଣ୍ଣ ମହାପାତ୍ର ଗୋଟିଏ ପାଲା।